ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟସଭା ଉପନିର୍ବାଚନରୁ ପ୍ରାର୍ଥୀତ୍ୱ ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ। ଶାସକ ଦଳର ପ୍ରାର୍ଥୀ ମମତା ମହନ୍ତ ରାଜ୍ୟସଭାକୁ ଯିବା ନିଶ୍ଚିତ। 300 ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଣ ନେଇ କୌଣସି ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ କହିଲେ ବିଭାଗୀୟ ମନ୍ତ୍ରୀ। ବାର୍ଡ ଫ୍ଲୁ ରୋକିବା ପାଇଁ ପୁରୀ ଏବଂ ଗଞ୍ଜାମ ଜିଲ୍ଲାରେ ନିଆଯାଉଛି ପ୍ରତିଷେଧମୂଳକ ପଦକ୍ଷେପ। ପୁରୀ ଶ୍ରୀମନ୍ଦିରରେ ନନ୍ଦୋହବ ପାଳନ ପାଇଁ ଚାଲିଛି ପ୍ରସ୍ତୁତି ଏବଂ ରାଜ୍ୟରେ ପ୍ରବଳ ବର୍ଷା ନେଇ 8ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଶାସକ ଦଳର ପ୍ରାର୍ଥୀ ମମତା ମହନ୍ତ ରାଜ୍ୟସଭାକୁ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ରାଜ୍ୟସଭା ଉପନିର୍ବାଚନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଗନ୍ନାଥ ପ୍ରଧାନ ଆଜି ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଏହି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ସୁଦ୍ଧା ଶାସକ ଦଳ ପ୍ରାର୍ଥୀ ଭାବେ ମମତା ମହନ୍ତ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ଜଗନ୍ନାଥ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଜଗନ୍ନାଥ ପ୍ରଧାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଆସନ୍ତା 3 ତାରିଖରେ ହେବାକୁ ଥିବା ମତଗ୍ରହଣର ଆବଶ୍ୟକତା ପଡ଼ିବ ନାହିଁ ବୋଲି ଜଣାପଡ଼ିଛି। ବିଧାନସଭାର ଶୂନ୍ୟକାଳରେ ଆଜି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ଉଭୟ ଶାସକ ଏବଂ ବିରୋଧୀ ବିଜେଡି ଦଳର ସଦସ୍ୟମାନେ ପରସ୍କର ଉପରେ ଆରୋପ ପ୍ରତ୍ୟାରୋପ କରିଥିଲେ। ଏହି ପ୍ରସଙ୍ଗ ଉଠାଇ ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ କହିଥିଲେ, ରାଜ୍ୟର 314 ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଅଧୀନରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଏପରିକି ନିର୍ମାଣ କାର୍ଯ୍ୟ ସରିଥିବା ପ୍ରକଳ୍ପଗୁଡ଼ିକର ବିଲ୍ ଅର୍ଥ ପ୍ରଦାନ କରାଯାଉ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଏହି ଯୋଜନାର କାର୍ଯ୍ୟକାରିତା ନେଇ ସରକାର ନିଷ୍ପଭି ଗ୍ରହଣ କରିବାକୁ ସେ ଦାବି କରିଥିଲେ। ଏହାର ପ୍ରତ୍ୟୁତ୍ତରରେ ଶାସକ ଦଳ ସଦସ୍ୟ ମାନସ ଦତ୍ତ କହିଥିଲେ, ଏହି ଯୋଜନା ଅଧୀନରେ ଅନେକ ହେରଫେର ହୋଇଥିବା ଜଣାପଡ଼ିଛି। ଏପରିକି ବ୍ୟକ୍ତିଗତ ମାଲିକାନାରେ ଥିବା ଘରକୁ ମଧ୍ୟ ଏହି ଯୋଜନା ଅଧୀନରେ ରାସ୍ତା ସଂଯୋଗ କରାଯାଇଛି ବୋଲି ସେ କହିଥିଲେ। ପ୍ରକଳ୍ପର ସ୍ଥିତି ରିପୋର୍ଟ ନ ଥାଇ ବିଲ୍ ଅର୍ଥ ପ୍ରଦାନ କରିବାକୁ ବାଧ୍ୟ କରାଯାଉଛି ବୋଲି ସେ କହିଥିଲେ। 5T ନାଁରେ ଅନେକ ଅଯଥା ପ୍ରକଳ୍ପକୁ ମାନ୍ୟତା ପ୍ରଦାନ କରାଯାଉଥିଲା ବୋଲି ସେ କହିଥିଲେ। ଅନୁସୂଚିତ ଜାତି, ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସମ୍ଭିଧାନ ପ୍ରଦତ୍ତ ସଂରକ୍ଷଣ ଏବଂ ଜାତିଭିତ୍ତିକ ଜନଗଣନା ଦାବିରେ ଆଜି ବିରୋଧୀ ଦଳ ସଦସ୍ୟମାନେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଥିଲେ, ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ ଚାଲିପାରିନଥିଲା। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଉଭୟ ପ୍ରସଙ୍ଗ ନେଇ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ ଆରମ୍ଭ କରିଥିଲେ। କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ଏବଂ ବିଜେଡ଼ିର ଅଧିରାଜ ପାଣିଗ୍ରାହୀ ବାଚସ୍କତିଙ୍କ ପୋଡିୟମକୁ ଚଢ଼ିବାକୁ ଉଦ୍ୟମ କରିଥିଲେ। ବିଜେଡ଼ିର ଅନ୍ୟତମ ସଦସ୍ୟ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ରିପୋର୍ଟରଙ୍କ ଟେବୁଲ ଉପରେ ଚଢ଼ି ସ୍ଲୋଗାନ ଦେଇଥିଲେ। ଏହି ହଟ୍ଟଗୋଳ ଯୋଗୁଁ ବାଚସ୍କତି ଗୃହକୁ 10:45-11:30 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। 11:30ରେ ପୁନର୍ବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଚଳାବସ୍ଥା ଜାରି ରହିବାରୁ ବାଚସ୍କତି ଗୃହକୁ 11:40-11:50 ଏବଂ ପୁଣି ଥରେ 11:50-12:05 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ସେହିଭଳି ଶୂନ୍ୟକାଳରେ ମଧ୍ୟ ଗୃହରେ ଅଚଳାବସ୍ଥା ଲାଗି ରହିବାରୁ ବାଚସ୍କତି ଶର୍ମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଛି। 300 ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଣ ବ୍ୟବସ୍ଥା ନେଇ କୌଣସି ଘୋଷଣା କରାଯାଇ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସ୍ୱଷ୍ଟ କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି କେନ୍ଦ୍ରୀୟ ଯୋଜନା ଅଧୀନରେ ଛାତ ଉପରେ ସୋଲାର ପ୍ରକଳ୍ପ ସ୍ଥାପନ କରୁଥିବା ଘରଗୁଡ଼ିକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଲ୍ ଦେବାକୁ ପଡ଼ିବ ନାହିଁ। ଏ ବାବଦରେ କେନ୍ଦ୍ର ସରକାର 3 କିଲୋୱାଟ୍ ପର୍ଯ୍ୟନ୍ତ ସୋଲାର ପ୍ରକଳ୍ପ ସ୍ଥାପନ ପାଇଁ 78,000 ଟଙ୍କା ରିହାତି ପ୍ରଦାନ କରୁଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ମାସିକ 300 ୟୁନିଟ୍ରୁ ଅଧିକ ବିଜୁଳି ଉତ୍ପାଦିତ ହୋଇପାରିବ, ଏହାଦ୍ୱାରା ଉପଭୋକ୍ତା ଲାଭବାନ ହେବେ ବୋଲି ସେ କହିଛନ୍ତି। ବରଗଡ଼ ଜିଲ୍ଲାରେ ମାଗଣା ବିଜୁଳି ଶକ୍ତି ଯୋଗାଣ ଆଧାରରେ ଉପଭୋକ୍ତା ବିଜୁଳି ମିଟର ବାହାର କରିଦେଇଥିବା ଜଣାପଡ଼ୁଛି ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ତେବେ ଏଭଳି ମିଥ୍ୟା ପ୍ରଚାରକୁ ବିଶ୍ୱାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଅଣତାଲିମ୍ପ୍ରାପ୍ତ ଲୋକଙ୍କ ଦ୍ୱାରା କରାଯାଉଥିବା ଏଭଳି କାର୍ଯ୍ୟ ବିପଦ ସୃଷ୍ଟି କରିପାରେ, ଏହାଦ୍ୱାରା ସୃଷ୍ଟ ପରିସ୍ଥିତି ପାଇଁ ବିତରକ କମ୍ପାନୀ ଦାୟୀ ରହିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ ସତର୍କ କରାଇ ଦେଇଛନ୍ତି। ମିଟର ବଦଳାଇବା ପାଇଁ ସ୍ୱୀକୃତିପ୍ରାପ୍ତ ବୈଷୟିକ କର୍ମଚାରୀଙ୍କର ସହାୟତା ନେବାକୁ ସେ କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାର ସୁଯୋଗ ନେବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବାର୍ଡ ଫ୍ଲୁକୁ ରୋକିବା ଲକ୍ଷ୍ୟରେ ପୁରୀ ଜିଲ୍ଲା ପିପିଲିର ପାଞ୍ଚଟି ଫାର୍ମରୁ ଗତକାଲି ସୁଦ୍ଧା 11,637 କୁକୁଡ଼ାକୁ ମାରି ପୋତି ଦିଆଯାଇଛି। ଫାର୍ମଗୁଡ଼ିକୁ ସାନିଟାଇଜ୍ ମଧ୍ୟ କରାଯାଇଛି। ଚିହ୍ନଟ ହୋଇଥିବା 54 କୁକୁଡ଼ା ଫାର୍ମ ମଧ୍ୟରୁ 5 ଫାର୍ମର କୁକୁଡ଼ା ମରାଯାଇଥିବା ବେଳେ ଅନ୍ୟ କେତୋଟି ଫାର୍ମକୁ ଛାଡ଼ିଦେଲେ ଅନ୍ୟଗୁଡ଼ିକ ଖାଲି ପଡ଼ିଛି। ଏହି ଫାର୍ମଗୁଡ଼ିକରୁ ଦୈନିକ ଶହଶହ କୁକୁଡ଼ା ମରୁଥିବା ଜଣାପଡ଼ିଛି। ଖାଲି ପଡ଼ିଥିବା ଏହି ଫାର୍ମଗୁଡ଼ିକୁ ମଧ୍ୟ ସାନିଟାଇଜ୍ କରାଯାଉଛି। ବାର୍ଡ ଫ୍ଲୁକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସୀମାନ୍ତ ବ୍ଲକ୍ଗୁଡ଼ିକରେ ରହିଥିବା କୁକୁଡ଼ା ଫାର୍ମଗୁଡ଼ିକ ଉପରେ ଅଧିକ ନଜର ରଖାଯାଇଛି। ଖଲ୍ଲିକୋଟ ଏବଂ ଗଞ୍ଜାମ ବ୍ଲକ୍ର କୁକୁଡ଼ା ଫାର୍ମଗୁଡ଼ିକରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ବୋଲି ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଗଞ୍ଜାମ ଜିଲ୍ଲାରେ ବାର୍ଡ ଫ୍ଲୁର ଲକ୍ଷଣ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ରାଜ୍ୟରେ ଏପର୍ଯ୍ୟନ୍ତ 2,769 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି। ସେଥିମଧ୍ୟରେ ସୁନ୍ଦରଗଡ଼ରୁ 865 ଏବଂ ଖୋର୍ଦ୍ଧାରୁ 837 ଜଣ ଅନ୍ତର୍ଭୁକ୍ତ। ସେ କହିଛନ୍ତି ଖୋର୍ଦ୍ଧା ଜିଲ୍ଲାର ଚିହ୍ନଟ ରୋଗୀଙ୍କ ମଧ୍ୟରୁ ଭୁବନେଶ୍ୱରରୁ 500 ଜଣ ଅଛନ୍ତି। ଏପର୍ଯ୍ୟନ୍ତ ସମଗ୍ର ରାଜ୍ୟରୁ 70,000 ଲୋକଙ୍କର ଡେଙ୍ଗୁ ପରୀକ୍ଷା ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଅଧୀନରେ ମୋଟ 491 ବେଆଇନ ନିର୍ମିତ କୋଠାବାଡ଼ି ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ବିଧାନସଭାରେ ଆଜି ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ରୁଜୁ ହୋଇଥିବା ମାମଲାଗୁଡ଼ିକ ମଧ୍ୟରୁ 191ଟିକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ 63 ମାମଲାକୁ ବନ୍ଦ କରାଯାଇଥିବା ବେଳେ 237 ମାମଲା ବିଚାରାଧୀନ ରହିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱର ମହାନଗର ନିଗମ ଅଧୀନରେ 1,444 ବେଆଇନ ନିର୍ମିତ କୋଠାବାଡ଼ି ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ 451ଟିର ଫଇସଲା ହୋଇସାରିଥିବା ବେଳେ ବକେୟା ମାମଲାଗୁଡ଼ିକ ବିଚାରାଧୀନ ରହିଛି ବୋଲି ସେ ଗୃହରେ ସୂଚନା ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ପରମ୍ପରା ଅନୁଯାୟୀ ନନ୍ଦୋହବ ପାଳନ ନିମନ୍ତେ ପ୍ରସ୍ତୁତି ଚାଲିଛି। ସନ୍ଧ୍ୟା ଆଳତୀ ସରିବା ପରେ ମହାଜନ ସେବାୟତମାନେ ରାମକୃଷ୍ଣ ଏବଂ ମଦନମୋହନଙ୍କୁ ଜଗମୋହନରେ ସ୍ଥାପନ କରାଯାଇଥିବା ଦୋଳିରେ ବିଜେ କରାଇବେ। ମୈଲମ ଏବଂ ଅନ୍ୟାନ୍ୟ ନୀତି ସରିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠୀ ଓ ମାର୍କଣ୍ଡ ପୂଜା କରାଯିବ। ଅନ୍ୟାନ୍ୟ ନୀତିକାନ୍ତି ପରେ ଭିତରଛ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନଅରକୁ ଯାଇ ପ୍ରତ୍ୟାବର୍ତ୍ତନ କରିବା ପରେ ସ୍ନାନମଣ୍ଡପ ଉପରେ ବସିବେ। ଏହାପରେ ମା' ଲକ୍ଷ୍ମୀଙ୍କ ମନ୍ଦିର ନିକଟରେ ଗାଇଦୁଆ ପରମ୍ପରା ଅନୁଷ୍ଠିତ ହେବ। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର, ଶ୍ୟାମସୁନ୍ଦର କୁଞ୍ଜ କୋଟିର ଶ୍ରୀଗୋପାଳଜୀଉ ମନ୍ଦିର, ସୈନ୍ୟନଗରୀସ୍ଥିତ ଯୋଗେଶ୍ୱରୀ ପୀଠ ସହ ବିଭିନ୍ନ ମଠ ଏବଂ ମନ୍ଦିରରେ ରୀତିନୀତି ଅନୁଯାୟୀ ନନ୍ଦୋହବ ଅନୁଷ୍ଠିତ ହେଉଛି। କୃଷ୍ଣ ବଳରାମଙ୍କ ବିମାନ ଶୋଭାଯାତ୍ରାରେ ନିଆଯାଇ ପୂଜାର୍ଚ୍ଚନା କରାଯାଇଛି। ଚକ୍ରଧର ଜଳପ୍ରକଳ୍ପକୁ ବିରୋଧ କରି ଆଜି କେନ୍ଦୁଝର ଜିଲ୍ଲା ତେଲକୋଇରେ 6:00 to 6:00 ପର୍ଯ୍ୟନ୍ତ 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଚକ୍ରଧର ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ତେଲକୋଇର ବହୁ ଅଞ୍ଚଳ ଜଳମଗ୍ନ ହେବା ସହ ଅନେକ ପରିବାର ବାସଚ୍ୟୁତ ହେବାର ଆଶଙ୍କା ରହିଛି ବୋଲି ଚକ୍ରଧର ସମନ୍ୱୟ ସମିତିର ସଭାପତି କହିଛନ୍ତି। ଦୀର୍ଘ 40 ବର୍ଷ ହେବ ତେଲକୋଇ ଅଞ୍ଚଳର ଲୋକେ ଏହାକୁ ବିରୋଧ କରି ଆସୁଥିବା ବେଳେ ସରକାର ଏହି ବିରୋଧକୁ ଅଣଦେଖା କରି ପ୍ରକଳ୍ପ ପାଇଁ ବଜେଟ୍ର ଅର୍ଥ ମଞ୍ଜୁର କରିଛନ୍ତି। ଏଥିପାଇଁ ଅଞ୍ଚଳବାସୀ ଆଜି ବନ୍ଦ ପାଳନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦସ୍ତଖତ ସମ୍ଭଳିତ ଦାବିପତ୍ର ତେଲକୋଇ ତହସିଲଦାରଙ୍କ ଜରିଆରେ ପ୍ରଦାନ କରିଛନ୍ତି ବୋଲି ସମିତି ପକ୍ଷରୁ କୁହାଯାଇଛି। ସୁଭଦ୍ରା ଯୋଜନାର ଆବେଦନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପାଦନ କରିବା ନେଇ ଏକ ତାଲିମ କାର୍ଯ୍ୟକ୍ରମ ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏହି ବ୍ଲକରେ ରହିଥିବା ମୋ ସେବା କେନ୍ଦ୍ରର ସଦସ୍ୟମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ସମଗ୍ର ରାଜ୍ୟରେ ଆସନ୍ତା ମାସ 1 ଏହି ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି। ବାଂଲାଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ହେବା ନେଇ ଆଗାମୀ 24 ଘଣ୍ଟା ପାଇଁ ରାଜ୍ୟର 8 ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ଭଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଏବଂ ମୟୂରଭଞ୍ଜ। ରାଜ୍ୟସଭା ଉପନିର୍ବାଚନରୁ ପ୍ରାର୍ଥୀତ୍ୱ ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ। ଶାସକ ଦଳର ପ୍ରାର୍ଥୀ ମମତା ମହନ୍ତ ରାଜ୍ୟସଭାକୁ ଯିବା ନିଶ୍ଚିତ। 300 ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଣ ନେଇ କୌଣସି ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ କହିଲେ ବିଭାଗୀୟ ମନ୍ତ୍ରୀ। ବାର୍ଡ ଫ୍ଲୁ ରୋକିବା ପାଇଁ ପୁରୀ ଏବଂ ଗଞ୍ଜାମ ଜିଲ୍ଲାରେ ନିଆଯାଉଛି ପ୍ରତିଷେଧମୂଳକ ପଦକ୍ଷେପ। ପୁରୀ ଶ୍ରୀମନ୍ଦିରରେ ନନ୍ଦୋହବ ପାଳନ ପାଇଁ ଚାଲିଛି ପ୍ରସ୍ତୁତି ଏବଂ ରାଜ୍ୟରେ ପ୍ରବଳ ବର୍ଷା ନେଇ 8 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।